14 पढ़ 14 संख्या 14 अध्याय 13 अध्याय तुम बोल
अखिल लोक साखी नारायणंग नरभूजलायना तच्चापि सत्यं न तवैव माया। तेणु ये जो श्लोक सब आवृत्ति होती है ब्रह्मा भगवान को स्तुति करते क्षमा प्रार्थना करते कहीं सी परीक्षा करते तो ये प्रकृति में भगवान की नहीं तंकर बहुत शक्ति रही थी ब्रह्मा कर सब नहीं चुरे कर देखले भगवान निजक विस्तार कर समस्त गोप गोप बाड़क रूप से समस्त वत्सा रूप से एमती बेत वेणु सिंगा सब रूप से भगवान विस्तार कर तेणु से निजर भूल बुझिपार सब स्तुति कर क्षमा प्रार्थना कर तेनाली आपण हूँ नारायण नारायण स्तोम न ही सर्वदेही नाम आपण समस्त देहर जो हृदय अच्छा परमात्मा रूप से नारायण रूप से शंखचक्र कदा बदन धरिकी तेना आपण हूँ से नारायण आत्मस्याधिकील लोक साखी आत्मार परमात्मा रूप रही आपण होती अखिल लोक साखी सबकि कर सबकि ଆପଣ ହିସାବ ରଖୁଛନ୍ତି ସାକ୍ଷୀ ହିସାବରେ ସବୁ ଦେଖୁଛନ୍ତି ଆପଣ ଏବଂ ନାରାୟଣଙ୍କ ନରଭୁଜ ଲାୟନାଥ ଏବଂ ଆପଣଙ୍କର ମଧ୍ୟ ଆପଣ ଯେଉଁ ନର କହିଲେ ଜଳରେ ଆପଣ ଯେଉଁ ସ୍ନାନ କରୁଛନ୍ତି କାରଣ ଦବସାଇ ବା ଗର୍ଭଦସାଇ ଇତ୍ୟାଦି ଆପଣ ସେଇ ନାରାୟଣ ଯିଏକି ଆପଣଙ୍କର ଅଂଶବିଶେଷ ନାରାୟଣଙ୍କ ରୁଭୁଜ ଲାଣି ତଥାପି ସତ୍ୟଙ୍କ ନ ତେବେ ମାୟା ତଥାପି ଆପଣଙ୍କର ସତ୍ୟ ଆପଣଙ୍କ ବିଷୟରେ ଲୋକମାନେ ଜାଣିପାରୁନାହାନ୍ତି ଏ ହେଉଛି ଆପଣଙ୍କର ମାୟା ମାୟା ଦ୍ୱାରା କେହି ଜାଣିପାରୁନାହାନ୍ତି ଲାୟନାଥ ତଥାପି ସତ୍ୟଙ୍କ ନ ତେବେ ମାୟା ଭଗବାନ ପରାତ୍ମନ ଯୋଗେଶ୍ୱର ତୀର୍ଭବସ୍ତ୍ରୀଲୋକ୍ୟାଂ କୋବା କଥଂ ବା କଥି ବା କଦେତି ବିସ୍ତାରେଣ କ୍ରୀଡ଼ସି ଯୋଗ ମାୟାଂ। ଭଗବାନଙ୍କର କିଏ ଜାଣିବ କୋ ବ୍ୟକ୍ତି ଭଗବାନଙ୍କ ବିଷୟରେ କେହି ଜାଣିପାରିବେନି। ଭୁମନ ଆପଣ ହେଉଛନ୍ତି ବହୁତ ମହାନ ଆପଣ ହେଉଛନ୍ତି ଭଗବାନ ସମସ୍ତ ଐଶ୍ୱର୍ଯ୍ୟର ଆପଣଙ୍କର ଅଧିକାରୀ ଏବଂ ଆପଣ ପରମାତ୍ମା ସମସ୍ତ ହୃଦୟ ଭିତରେ ରହିଛନ୍ତି ପରମାତ୍ମା ରୂପରେ ଆପଣ ହେଉଛନ୍ତି ଯୋଗେଶ୍ୱର ସମସ୍ତ ଯୋଗ ଯେତେ ସବୁ ରହିଛି ଯେତେ ସବୁ ସିଦ୍ଧି ସବୁ ରହିଛି ଯୋଗ ସିଦ୍ଧି ସବୁ ରହିଛି ସବୁ ତାର ଆପଣ ହେଉଛନ୍ତି ନିୟନ୍ତ୍ରଣକାରୀ ଏବଂ ତ୍ରିଭବ ତ୍ରିଲୋକ୍ୟାମ ତ୍ରିଲୋକର ଆପଣ ହେଉଛନ୍ତି ଅଧୀଶ୍ୱର। କୁଅ ବା କଥଂ ବା କତି ବା କଦେତି କିଏ କିଭଳି କେଉଁଠାରେ କେମିତି ଆପଣ ବିସ୍ତାର ଆଣ କ୍ରୀଡ଼ାସୀ ଯୋଗ ମା କିଭଳି କ୍ରୀଡ଼ା କରୁଛନ୍ତି ତାକୁ କେହି ଜାଣିପାରିବେନି। କୋଉ ବ୍ୟକ୍ତି କେହି ଜାଣିପାରିବେନି ଭଗବାନଙ୍କ କ୍ରୀଡ଼ା ଆଉ ବ୍ରହ୍ମା ଆଉ କ'ଣ ବୁଝିବେ ଜାଣିବେ। ତାପରେ ତାପରେ ପୁଣି 23 ଛାଡ଼ି ଦିଅ 29ଟା ପରେ 29 ଅଛି ଅଥାପି ତେ ଦେବ ପଦାମ୍ବୁଜ ଦ୍ୱୟ ପ୍ରସାଦ ଲେସା ଅନୁଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବାନ ମହିମ୍ନ ନଚାନେକୋପି ଚିରଂ ବିଚିହ୍ନନ୍। ପଢ଼ିପାରୁନ ପାଟି ବାହାରିଲାନି ଭଗବାନଙ୍କର ଅଥାପି ତେ ଦେବ ପଦାମ୍ବୁଜ ଆପଣଙ୍କ ପାଦ ପଦ୍ମର ଦୁଇ ପାଦ ପଦ୍ମର ଯେ ପ୍ରସାଦ ଯେ କୃପା ପ୍ରାପ୍ତ ହେଇଛନ୍ତି ଲେସ
ସେମାନେ ଟିକେ କୃପାପ୍ରାପ୍ତ ହେଇଛନ୍ତି, ଅନୁଗୃହୀତ, ସେମାନେ ଅନୁଗୃହୀତ ହେଇଛନ୍ତି ଏବ ହି, ସେମାନେ ନିଶ୍ଚିନ୍ତ ଭାବରେ ଜାନାତି ତତ୍ତ୍ୱ, ସେମାନେ ଆପଣଙ୍କ ତତ୍ତ୍ୱକୁ ଜାଣିପାରିବେ। ଭଗବତ ଗୀତାରେ ଭଗବାନ କହୁଛନ୍ତି କଶ୍ଚିନ୍ ମାଙ୍ଗ ବ୍ୟତୀତ ତତ୍ତ୍ୱତା, ତେଣୁ ସେ କିଏ ଜାଣିପାରିବ ଭଗବାନଙ୍କ ତତ୍ତ୍ୱରେ, ଯିଏ ଭଗବାନଙ୍କର କୃପାପ୍ରାପ୍ତ ହେଇଛନ୍ତି। ଭଗବାନଙ୍କର ମହିମା, ଭଗବାନଙ୍କ ତତ୍ତ୍ୱକୁ ସେମାନେ ଜାଣିପାରିବେ। ନ ଚାହୁଁ ଏକ ବି ଚିରଙ୍ଗ ବିଚ୍ଛିନ୍ନ, ତମେ ଯଦି ଚିରକାଳ ଧରିକି ଚିନ୍ତା କରି ଚାଲିବ ଭଗବାନ ବିଷୟରେ, ଏଇଟା ଏମିତି ହେଇଥାଇପାରନ୍ତି, ସେମିତି ହେଇଥାଇପାରନ୍ତି, ଭଗବାନ ନାହାନ୍ତି, ଚିନ୍ତା ଚିରକାଳ ଯଦି ଚିନ୍ତା କରି ଚାଲିଲେ ମଧ୍ୟ ତାଙ୍କ ବିଷୟରେ ଜାଣିପାରିବ ନାହିଁ, ତତ୍ତ୍ୱ ଜାଣିପାରିବ ନାହିଁ। ତାପରେ ସବୁ ହରି ଭାଗ ପବିତ୍ର ବାନ୍ୟ କୋବି ଭବଜ୍ଜନା ଭୂତ୍ୱାନି ସେବେ ତବ ପାଦ ପଲ୍ଲବଂ। ତେଣୁ ଭଗବାନଙ୍କର ପାଖରେ ବର୍ତ୍ତମାନ ବ୍ରହ୍ମା କ୍ଷମା ପ୍ରାର୍ଥନା କରିକି କହୁଛନ୍ତି, ଆପଣ ମୋତେ କୃପା କରନ୍ତୁ ଯେ ତଦ୍ ଅସ୍ତୁ, ଏଇଟା ହଉ ମୋର, କ'ଣ ନା ସବୁ ଭୁରି ଭାଗ, ମୋର ବହୁତ ଭାଗ୍ୟ ହଉ ଏଇଟା। କ'ଣ କ'ଣ ଚାହୁଁଛ ନା ଭବେତ୍ର ବା ନ୍ୟତ୍ର ତୁବା ତିରସ୍ଥାନ, ଏଇ ଭବରେ ହଉ ବା ଅନ୍ୟ ଯେଉଁ କୌଣସି ଭୁବନରେ ହଉ, ଏଇ ବ୍ରହ୍ମା ଜନ୍ମରେ ହଉ ବା ତିରସ୍ଥାମ ପଶୁପକ୍ଷୀ ଜନ୍ମରେ ହଉ, ଜେନା ହମେ କୋ ବି ଭଗବତ ଜନାନା, ଯେମିତି ମୁଁ ଆପଣଙ୍କର ଗୋଟେ ଜନ ହେଇପାରେ, ଭଗବତ ଜନାନା ଆପଣଙ୍କର ଲୋକ ନିଜ ଲୋକ ହେଇକିରି, ଭୂତ୍ୱା ନିଶେଇବେ ତବ ପାଦ ପଲ୍ଲଭ, ଆପଣଙ୍କର ପାଦ ପଦ୍ମକୁ ସେବା କରି, ପାଦ ସେବା କରି, ପାଦ ସେବା କରି। ତାପରେ ଅହୋ ଅତି ଧନ୍ୟା ବ୍ରଜ ଗୋର ମାନ୍ୟା ସ୍ତନ୍ୟାମୃତ ପ୍ରୀତ ମତିବତେ ମୁଧା ଯାହା ସାଂ ବିଭୋ ବତ୍ସ ତରାତ୍ମଜାତ୍ମନା ଯତୃପ୍ତ ଯାପି ନ ଚାଳ ମଧ୍ୱରା। ବ୍ରହ୍ମା ଯେଉଁ ଲୁଚିକି ନେଇଗଲେ ଚୋରେଇକିରି, ତେଣୁ ଗୋଟେ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରିକି ସବୁ ତାଙ୍କୁ ଧନ୍ୟ କରିଛନ୍ତି। ଅତି ଧନ୍ୟା ବ୍ରଜ ଗୋର ମାନ୍ୟା, ବ୍ରଜର ଗୋରୁମାନେ, ଗାଈମାନେ ଏବଂ ରମଣୀମାନେ, ଗୋପୀମାନେ ଅତି ଧନ୍ୟା, କାହିଁକି ନା ତାଙ୍କ ସ୍ତନ୍ୟାମୃତ ପାଳନ କଲେ ଭଗବାନ, ବଛା ବାଛୁରୀ ହେଇକିରି ଗାଈମାନଙ୍କର ସ୍ତନ୍ୟ ପାଳନ କଲେ, ଆଉ ଛୋଟ ବାଳକ ହେଇକିରି, ଗୋପ ବାଳକ ହେଇକିରି ସବୁ ତାଙ୍କର ମାଆଙ୍କର ସବୁ ସ୍ତନ ପାଳନ କଲେ। ସ୍ତନ୍ୟାମୃତ ପ୍ରୀତ ମତିବତେ ମୁଦା, ଏବଂ ସେଇ ପାଳନ କରିକି ଆପଣ ଅତି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତିବତେ ମୁଦା ଯାହାସାଂ ବିଭୁ ବତ୍ସତରାତ୍ମ ଯାତ୍ମନା, ଏବଂ ଏଭଳି ଆପଣ ବିଭୁ, ଆପଣ ଏତେ ଆପଣଙ୍କର ଅନନ୍ତ ଗୁଣ ରହିଛି, ଅନନ୍ତ ଶକ୍ତି ରହିଛି, ଅନନ୍ତ ଐଶ୍ୱର୍ଯ୍ୟ ରହିଛି, ଆପଣ ବତ୍ସତରା ହିସାବରେ ଯେମିତିକି ବତ୍ସା ହେଇକିରି ମଧ୍ୟ ଆପଣ ଗୋପ ଗାଭୀମାନଙ୍କର ସ୍ଥାନ ପାଳନ କରୁଛନ୍ତି, ଏବଂ ତୃପ୍ତ ହେଇ ଅଦ୍ୟାପି ନ ଚାଳ ମଧ୍ୟରା, ଏବଂ ଅଦ୍ୟାପି ମଧ୍ୟ ଆପଣ ସନ୍ତୋଷ ପ୍ରାପ୍ତ ହେଇପାରୁନାହାନ୍ତି ତାଙ୍କର ସ୍ଥାନ ପାଳନ କରିକି। ମୋ ଭାଗ୍ୟମ ନନ୍ଦ ଗୋପ ଯୌକ ସାମ ଜନ୍ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନମ। ତେଣୁ ବର୍ତ୍ତମାନ ବ୍ରହ୍ମା ଆଶ୍ଚର୍ଯ୍ୟ ହେଉଛନ୍ତି, କି ଭାଗ୍ୟ ଏମାନଙ୍କର, ଦୁଇଥର ସେଥିପାଇଁ ଓହୋ ଭାଗ୍ୟମ ଓହୋ ଭାଗ୍ୟମ, ଓହୋ ଅତି ଆଶ୍ଚର୍ଯ୍ୟ ହେଉଛନ୍ତି। ଏ ନନ୍ଦ ଗୋପ ଏବଂ ବ୍ରଜକୋଷା, ବ୍ରଜରେ ଯେତେ ଅଧିବାସୀ ଅଛନ୍ତି, ଯେମିତିକି ଗଛ ଲତା ତୃଣ ପର୍ଯ୍ୟନ୍ତ ସମସ୍ତେ, କି ଭାଗ୍ୟ ଆଙ୍କର ସବୁ, କାହିଁକି ଏତେ ଭାଗ୍ୟ ବୋଲି ଭାବୁଛ ନା ଜନ୍ମିତ୍ରଙ୍କ ପରମାନନ୍ଦ, ଯାହାଙ୍କର ଆପଣ ହେଉଛନ୍ତି ମିତ୍ର ହିସାବରେ ରହୁଛନ୍ତି, ଆପଣ ପରମାନନ୍ଦ, ଆପଣ ପରମାନନ୍ଦ ସ୍ୱୟଂ ଭଗବାନ ପୂର୍ଣ୍ଣ ବ୍ରହ୍ମ, ଆପଣ ସନାତନ ସନାତନ ବ୍ରହ୍ମ, ଆପଣ ଯାହାଙ୍କର ମିତ୍ର ହିସାବରେ କାର୍ଯ୍ୟ କରୁଛନ୍ତି, ତେଣୁ ଏମାନେ କେତେ ଭାଗ୍ୟ ସୁରଛି। ତାବତ୍ ରାଗାଦୟସ୍ତେ ନା ତାବତ୍ କାରା ଗୃହଂ ଗୃହଂ ତାବନ୍ ମୋହୋ ଅଙ୍ଗ୍ରିଣିଗଡ଼ୋ ଯାବତ୍ କୃଷ୍ଣ ନତେ ଜନାହା। ତେଣୁ ତାବାଦ ରାଗାଦୟ ସ୍ତେନା, ରାଗା କହିଲେ ଯେଉଁ ଆସକ୍ତି ରହିଛି, ଭୌତିକ ଆସକ୍ତି ସବୁ ରହିଛି, ଘର ଦ୍ୱାର ସ୍ତ୍ରୀ ପିଲା ଛୁଆ ଏସବୁ ଯେଉଁ ଆସକ୍ତି ରହିଛି, ଇଏ ସେତିକିଦିନ ପର୍ଯ୍ୟନ୍ତ ଚୋର ଭଳି ରହିବ ସେ ଆସକ୍ତିଟା। ତାବତ୍ କାରାଗୃହ ଗୃହମ, ଏବଂ ସେତିକିଦିନ ପର୍ଯ୍ୟନ୍ତ ଗୃହରେ ଯେଉଁମାନେ ରହୁଛନ୍ତି ସେମାନେଟା କାରାଗୃହ ବା ବନ୍ଦୀ ଘର ଭଳି ସେତେଦିନ ପର୍ଯ୍ୟନ୍ତ ରହିବ। ତାବତ୍ ମୋହ ଅଙ୍ଘ୍ରି ନିଗୁଡ଼ ଯେଉଁ ପିଲା ଛୁଆ ମୋହ ମାୟା ସବୁ ରହୁଛି ସେତିକିଦିନ ପର୍ଯ୍ୟନ୍ତ ସେଇଟା ଅଙ୍ଘ୍ରି ନିଗୁଡ଼ ଅଙ୍ଘ୍ରି କହିଲେ ପାଦରେ ବେଡ଼ି ହିସାବରେ ପାଦରେ ବନ୍ଧନ ହିସାବରେ ରହିବ ସେତିକି ପର୍ଯ୍ୟନ୍ତ ଯାବତ୍ କୃଷ୍ଣ ନତେ ଜନା ଏତେଦିନ ପର୍ଯ୍ୟନ୍ତ ହେ କୃଷ୍ଣ ତୁମର ଯେଉଁମାନେ ଜନ ହେଇନାହାନ୍ତି ତୁମର ନିଜ ଲୋକ ହେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏସବୁ ରହିବ। ଏତେଦିନ ବୃନ୍ଦାବନରେ ଯେଉଁମାନେ ଭଗବାନଙ୍କର କିଏ ସଖା ହିସାବରେ କିଏ ମା ହିସାବରେ କିଏ ପିତା ହିସାବରେ କିଏ ଭାଇ ହିସାବରେ କିଏ ପତ୍ନୀ ହିସାବରେ କିଏ ପ୍ରେମିକା ହିସାବରେ ପ୍ରିୟା ପ୍ରିୟସୀ ହିସାବରେ ସବୁ ରହିଛନ୍ତି ତାଙ୍କର ଏଇ ଯେଉଁ ଆସକ୍ତି ଆପଣଙ୍କ ପ୍ରତି ଅଛି ସେଇଟା ଆସକ୍ତିଟା ଆଉ ତାଙ୍କୁ ବନ୍ଧନ ଭୌତିକ ଜଗତରେ ବନ୍ଧନ କରିବନି ସେଇଟା ତାଙ୍କୁ ଆପଣଙ୍କ ଧାମକୁ ନେଇଯିବ ସେଇଟା ଏସବୁ। ପ୍ରପାତ ତ 13 ଯାଏ କହିଛନ୍ତି 13 ଅଧ୍ୟାୟ ଯାଏ ଆଉ ତାପରଠୁ ପ୍ରପାତ ନାହିଁ 14 ଅଧ୍ୟାୟରେ ଆଉ ପ୍ରପାତ କହିନାହାନ୍ତି। ନିଷ୍ପ୍ରପଞ୍ଚୋପି ବିଡ଼ମ୍ବୟସି ଭୂତଳେ ପ୍ରପନ୍ନ ଜନତାନନ୍ଦ ସନ୍ଦୁହଂ ମୃତ୍ୟୁଂ ପ୍ରଭୋ। ପ୍ରପଞ୍ଚ ନିଷ୍ପ୍ରପଞ୍ଚୋପି ଆପଣ ଏ ଭୌତିକ ପ୍ରପଞ୍ଚ କହିଲେ ଏଇ ଯେଉଁ ପାଞ୍ଚଟି ପାଞ୍ଚ ତତ୍ତ୍ୱ ଅଛି ପ୍ରପଞ୍ଚ ପ୍ରାକୃତ ଜଗତ ଏଇଟା ପ୍ରପଞ୍ଚ କିନ୍ତୁ ଆପଣ ଆସୁଛନ୍ତି ଅପ୍ରାକୃତ ଜଗତ ନିଷ୍ପ୍ରପଞ୍ଚରୁ ଆସୁଛନ୍ତି ବିଡ଼ମ୍ବୟସୀ ଭୂତଳେ ଆପଣ ଆସିକି ଏଠି ବିଭିନ୍ନ ପ୍ରକାର ସବୁ ଲୀଳା ସବୁ କରୁଛନ୍ତି ଅଦ୍ଭୁତ ଲୀଳା ସବୁ କରୁଛନ୍ତି। ପ୍ରପନ୍ନ ଜନତାନନ୍ଦ ସନ୍ଦୋହଂ ପ୍ରତିଥୁଂ ପ୍ରଭୁ ଆପଣଙ୍କ ଆସିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଆପଣ ପାଖରେ ଯେଉଁମାନେ ପ୍ରପନ୍ନ ହୋଇଛନ୍ତି ଆପଣଙ୍କର ଶରଣାପନ୍ନ ହୋଇଛନ୍ତି ସେମାନଙ୍କୁ ଆନନ୍ଦ ସମୂହ ସନ୍ଦୋହ ମାନେ ବିସ୍ତାର ଆନନ୍ଦ ପ୍ରଦାନ କରୁଛନ୍ତି ଆପଣ ସେଇଥିପାଇଁ ଆପଣ ଆସୁଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରକାଶେ ଦୀପ ନାହାତି ଶୋଭତେ ଯଥା ଅନ୍ଧକାରେ ଯଦି ଦିନ ହେଇଯିବ ସୂର୍ଯ୍ୟ କିରଣ ଆସିଯିବ ସେଠି ଆଉ ଦୀପଟା ରାସ୍ତାରେ ଯେଉଁ ଲାଇଟ୍ ଲାଗିଛି ସେଇଟା କ'ଣ ଏତେ ଶୋଭା ପାଇବ କି କିନ୍ତୁ ରାତି ହେଇଗଲେ ସେଇ ଲାଇଟ୍ଟା କେତେ ଚିକ୍ ଚିକ୍ କରୁଥିବ ସେଇଭଳିଆ ଶ୍ୱେତ ରଜତ ପାତ୍ରେ ହୀରକ ରତ୍ନ ନାହାତି ଶୋଭତେ ଶ୍ୱେତ ରଜତ ପାତ୍ର ରୂପା ପାତ୍ରରେ ରୂପା ପାତ୍ରରେ ଯଦି ଗୋଟେ ହୀରା ରଖିବ ସେଇଟା କ'ଣ ଶୋଭା ପାଇବ କିନ୍ତୁ ଯଦି ନୀଳ କାଚ ଆଦି ପାତ୍ରରେ ତଥିବ ଚିହ୍ନୟ ନୀଳ କାଚ ନୀଳ କାଚରେ ଯଦି ଗୋଟେ ହୀରା ରଖାଯିବ ତାହେଲେ ସେଇଟା ଚିକ୍ ଚିକ୍ କରିବ ସେଇଭଳି ଭାବରେ ଚିହ୍ନୟ ବୈକୁଣ୍ଠେ ଚିହ୍ନୟ ନୀଳା ନାତି ଚମତ୍କାରୋତି ଯଥା ମାୟାମୟ ପ୍ରପଞ୍ଚ ହେଇଛି ଚିହ୍ନୟ ଜଗତରେ ବୈକୁଣ୍ଠ ଜଗତରେ ଭଗବାନ ଲୀଳା ଏତେ ଚମତ୍କାର ନୁହଁ ଯେତେ ଏ ମାୟାମ ପ୍ରପଞ୍ଚରେ ଭଗବାନଙ୍କ ଲୀଳା ଚମତ୍କାର ହୋଇଛି ଜାଣନ୍ତୁ କିଂ ଭୋକ୍ତିଆ ନମେ ପ୍ରଭୋ ମନୁଷ ବପୁଷବାଚୋ ବୈଭବଂ ତବ ଗୋଚର। ବ୍ରହ୍ମା କହୁଛନ୍ତି କିଏ କହନ୍ତୁ ମୁଁ ଜାଣିଛି ବୋଲି ଜାଣନ୍ତ ଏବେ ଜାଣନ୍ତୁ କିଂ କିଏ କହୁଛନ୍ତି କିଏ କହିପାରନ୍ତି ହଁ ମୁଁ ଜାଣିଛି ଭଗବାନଙ୍କ ବିଷୟରେ ଜାଣିଛି କିନ୍ତୁ ବହୁକ୍ତିଆ ନ ମୁଁ କିନ୍ତୁ ବହୁତ ବଡ଼ କଥା କହୁନି ଯେ ମନସ ବପୁଷ ବାଚ ବୈଭବ ତବ ଗୋଚର ମୋର ମନରେ ମୋର ଶରୀରରେ ମୋର ବଚନରେ ଆପଣଙ୍କର ଯେଉଁ ବୈଭବ ଆପଣଙ୍କର ଯେଉଁ ସବୁ ଐଶ୍ୱର୍ଯ୍ୟ ରହିଛି ଏଇଟା ମୋର ଅଗୋଚର ମୁଁ ଜାଣିନି କିଛି। ବ୍ରହ୍ମା କହୁଛନ୍ତି ମୁଁ କିଛି ଜାଣିନି ଆପଣଙ୍କ ବିଷୟରେ। ତାପରେ ଆଉ ଗୋଟିଏ ଶ୍ଳୋକ ଅଛନ୍ତି ବୋଧେ ଲାଷ୍ଟ 1458 ନାହିଁ ସମାସିତା ଜୀ ପଦ ପଲ୍ଲବ ପ୍ରଭଂ 57 ଛାଡ଼ 58 ଅଛି ନା ସମାସିତା ଜୀ ପଦ ପଲ୍ଲବ ପ୍ରଭଂ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ ଭବାମ ବୁଧିର୍ବତ୍ସ ପଦଂ ପରଂ ପଦଂ 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 ଯ ବିପଦାମ ନ ତେଷାମ ହେଉଛି। ବ୍ରହ୍ମା କହୁଛନ୍ତି ସୁଖଦେବ କହୁଛନ୍ତି ଯଦିଓ ଲେଖିଛନ୍ତି କହୁଛନ୍ତି କିନ୍ତୁ ବ୍ରହ୍ମା ଏଇଟା କହିଛନ୍ତି ଯେ ଯେଉଁମାନେ ସମାଶ୍ରିତା ଯେ ପଦପଲ୍ଲବ ପ୍ରଭୁ ଭଗବାନଙ୍କ ପାଦପଦ୍ମକୁ ଲୋକ ଗୋଟେ ନୌକା ସଦୃଶ ତା ଦେହରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ସମାଶ୍ରିତା ଯେ ପଦପଲ୍ଲବ ପ୍ରଭୁ ମହତ୍ ପଦଂ ପୁଣ୍ୟ ଯଶୋ ମୁରାରେ ଭଗବାନ ପାଦପଦ୍ମ ହେଉଛି ମହତ୍ ପଦ
ସମସ୍ତ ମହତ ବ୍ୟକ୍ତିମାନେ ସେ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି, ସେଠି ସବୁ ପୁଣ୍ୟ ଯଶ ସବୁ କିଛି ସେଠି ରହିଛି। ତେଣୁ ମୁରାରେ ଯିଏକି ମୁର ନାମକ ଅସୁରଙ୍କୁ ହତ୍ୟା କରିଥିଲେ, ମୁରର ହରି ମୁରାରେ, ସେ ପାଦପଦ୍ମରେ ଆଶ୍ରୟ ନେଲେ କ'ଣ ହବ ନା, ଭବାମ୍ବୁଧିର ବତ୍ସ ପଦଂ ପରମ ପଦଂ, ଭବସାଗର ଯାହାକୁ ପାର ହେବାଟା ବହୁତ କଷ୍ଟ, କିନ୍ତୁ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଗଲେ ସେଇଟା ଗୋଟେ ବତ୍ସ ପଦ ହେଇଯିବ। ବତ୍ସପଦ ହେଉଛି ବାଛୁରୀର ପୁରାରେ ଗାଢ଼ ହେଲେ ଯେତିକି ପାଣି ରହିବ ସେତିକି ପାଣିକି ଭବାମ୍ବୁଧି ଭଳି ହେଇଯିବ, ଭବସାଗରଟା ସେଇଭଳି ହେଇଯିବ, ଟିକେ ନାକୁ ପାଣି ଟିକେ ହେଇଯିବ। ପଦଂ ପଦଂ ଯଦ୍ ବିପଦାମ, ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ତାଙ୍କ ପାଇଁ କ'ଣ ହବ ନା, ପଦଂ ପଦଂ ଯଦ୍ ବିପଦାମ, ପ୍ରତି ପଦରେ ବିପଦ ରହୁଛି। ଏଠି ସିଦ୍ଧସ୍ୱାମୀ କହୁଛନ୍ତି, ଦିସ୍ ଭର୍ସ ସମରାଇଜେସ୍ ଦି ନଲେଜ୍ ପ୍ରେଜେଣ୍ଟେଡ୍ ଇନ୍ ଦିସ୍ ସେକ୍ସନ୍ ଅଫ୍ ଶ୍ରୀମଦ୍ ଭାଗବତମ୍। ଭାଗବତମର ପ୍ରକରଣ ପ୍ରକରଣାର୍ଥ ଉପସଂହରତି, ବା ଏଇ ଯେଉଁ 14 ଅଧ୍ୟାୟରେ ଯେଉଁ ସ୍ତୁତି କରୁଛନ୍ତି ସେ ସ୍ତୁତିର ଇଏ ହେଉଛି ସମରି ବା ସାରାଂଶ। ଆକର୍ଡିଂ ଟୁ ସନାତନ ଗୋସ୍ୱାମୀ ଦ ୱାର୍ଡ ପଲ୍ଲବ ଇଣ୍ଡିକେଟ୍ସ ଦ୍ୟାଟ୍ ଲର୍ଡ କ୍ରିଷ୍ଣସ୍ ଲୋଟସ୍ ଫିଟ୍ ଆର୍ ଜଷ୍ଟ ଲାଇକ୍ ଡିଜାୟାର୍ ଟ୍ରିଜ୍ ହୁଇଚ୍ କ୍ୟାନ୍ ଫୁଲଫିଲ୍ ଅଲ୍ ଦ ଡିଜାୟର୍ସ ଅଫ୍ ଦ ଲର୍ଡ୍ସ ପିଓର୍ ଡିଭୋଟିଜ୍। ପଦ ପଲ୍ଲବ ଯେଉଁ କୁହାହେଉଛି, ପାଦପଦ୍ମ ଯେଉଁ କୁହାହେଉଛି, ଏ ପାଦପଦ୍ମଟା ହେଉଛି ପଦ୍ମ ସହିତ ଏଇଟା ହେଉଛି ଡିଜାୟାର୍ ଟ୍ରି। ଡିଜାୟାର୍ ଟ୍ରି ହେଉଛି କଳ୍ପତରୁ, ଯେଉଁ କଳ୍ପତରୁ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ଯାହା କାମନା ଅଛି, ଯାହା ଇଚ୍ଛା ଅଛି, ଅଭିଳାଷ ଅଛି, ତାକୁ ସେ ପୂରଣ କରିବ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପା ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ ଜୟ ଗୋପୀ ଆନନ୍ଦୀ।